ସତ କହୁଛି, ଆଜି ବି ମୋ ଦେହରେ ସେତିକି ଦମ୍ ଅଛି। ଯଦି ମୋ ମାଟି ମା ମୋ ଭାରତକୁ କିଏ ଆଡ଼ ଆଖିରେ ବି ଚାହେଁ, ତେବେ ମୁଁ ପୁଣି ଫେରିବି, ମୁଁ ପୁଣି ଆସିବି, ଆଉ ପୁଣି ଖେଳିବି ରକ୍ତର ହୋଲି।
ରକ୍ଷକ ଦେଶ ରକ୍ଷକ ସମ୍ବିଧାନର ସୁରକ୍ଷା ପାଇ।